ମୋ ନାଁ ସମୀର, କେମ୍ବିଡ଼ା ବସ୍ତି 18 ନମ୍ବର ୱାର୍ଡ। ଆମର ବସ୍ତିକି ବର୍ତ୍ତମାନ ଗାଡ଼ି ଆସୁନି, ଆପଣଙ୍କର ଅଳିଆ ଗାଡ଼ି, ଆଉ ଲୋକ ଆମର ଏଠି ବସ୍ତିରେ ବହୁତ ହଇରାଣ ହେଉଛନ୍ତି, ଆମେ ବି ହଇରାଣ ହେଉଛୁ। ବସ୍ତି ବର୍ତ୍ତମାନ ଅସନା ହେଇକି ପଡ଼ିଛି, ନା ଅଳିଆ ଗାଡ଼ି ଆସୁଛି, ନା ଅଳିଆ ସଫା କରିବା ପାଇଁ ଲୋକ ବି ଆସୁନାହାନ୍ତି। ବର୍ତ୍ତମାନ ତୁରନ୍ତ ଏଇଟା ଟିକେ ସୁବିଧା କଲେ ଆମେ ଭଲ ଭାବୁଛୁ, ଟିକେ ଜଲ୍ଦି ଯଦି ଆପଣ କରନ୍ତେ। ଅଳିଆ ଗାଡ଼ି ଆସୁନି, କାହିଁକିନା ଲୋକ ଅଳିଆ ଇଆଡ଼େ ଫୋପାଡୁଛନ୍ତି, ବର୍ତ୍ତମାନ ମୂଷା ଡାଉଁଶ ହେବାର କାରଣ ବି ହେଉଛି। ବର୍ଷାରେ ବର୍ତ୍ତମାନ ବାସୁଛି ଅଳିଆ ବୋତଲ ସବୁ, ସେଥିପାଇଁ ଅଳିଆ ଗାଡ଼ି ଆସୁନାହିଁ। ଆପଣ ଯଦି ଦୟାକରି ଯଦି ଅଳିଆ ଗାଡ଼ି ପଠେଇବେ ବି ଭଲ ହୁଅନ୍ତା, ଏତିକି ଆପଣଙ୍କୁ ଆମକୁ କହିଲେ ଆଉ କିଛି କହିବାକୁ ନାହିଁ କହୁଛି।